ବାରଟାରେ ରମ ତାଏ ଉତ୍ତୁ କଥା ହଉଛୁ ହେ ନା।